ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାଏ। ଜୁହାର, ପହିଲା ମୁଖ୍ୟ ଖବର। ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବା 26 ତାରିଖ ନୁ ହେବା ମୂଲ। ଅଧିବେଶନଟି ରହିଛେ 30 କାର୍ଯ୍ୟଦିବସ। ବିହାର ପାଟନାର ମେଟ୍ରୋ ରେଲ ପ୍ରକଳ୍ପ ଦୁର୍ଘଟଣାଟି ଜୀବନ ହରାଇଥିବାର 2 ଓଡ଼ିଆ ଶ୍ରମିକଙ୍କ ଲାଗି 6 ଲେଖା ସାହସ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ମିଳିବା ଟଙ୍କା କହିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟ ଆଇବା ମାସନୁ ହିତାଧିକାରୀମାନେ ପାଇବେ ନୂଆ ରାସନ କାର୍ଡ। ଆଉର୍ ଛଟ୍ ପୂଜା ଆର୍ ଦିଆଲି ଅବସରରେ ଭାରତୀୟ ରେଲ ତରଫରୁ ଚଳାଚଳ କରୁଛେ 7,296 ସ୍ୱତନ୍ତ୍ର ଟ୍ରେନ୍। ଏଥର ପୂରା ଖବର। 17 ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବା ମାସ 26 ତାରିଖନୁ ମୂଲ ହୋଇକରି ଡିସେମ୍ବର 31 ତାରିଖ ତକ୍ ଚାଲ୍ବା। ଇ ଅଧିବେଶନଟି ମୋଟ 30 କାର୍ଯ୍ୟଦିବସ ରହିଛି। ଇ ବାବଦେ ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ଆଜି ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଅଧିବେଶନର ପହିଲା ଦିନେ 2024-25 ଆର୍ଥିକ ବର୍ଷ ଲାଗି ପହିଲା ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବା। ଡିସେମ୍ବର 5 ତାରିଖ ଦିନ ଅତିରିକ୍ତ ବଜେଟ୍ ଉପରେ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପିତ ହେବା। ଏହି 30 କାର୍ଯ୍ୟଦିବସ ଭିତରୁ 25 ସରକାରୀ କାର୍ଯ୍ୟଦିବସ ଥିବାର ବେଳେ ଆର୍ 5 ବେସରକାରୀ କାର୍ଯ୍ୟଦିବସ ରହିଛି। ବିହାରର ପାଟନାଠାରେ ତିଆରି ହେଉଥିବାର ମେଟ୍ରୋ ରେଲ୍ ପ୍ରକଳ୍ପ ଦୁର୍ଘଟଣାଟି 2 ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍। ମୃତ ଶ୍ରମିକଙ୍କର ପରିବାରକେ 6 ଲେଖା ଟଙ୍କା ସାହସ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଏ ନଜନେଇ ଦିଆଯାଇପାରେ ଯେ ଗଲା 28 ତାରିଖ ଦିନ ପାଟନାଠାରେ ଏହି ଦୁର୍ଘଟଣା ଘଟିଥିଲା। ଏଥି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡ଼ି ଗାଁର ମନୋଜ ବେହେରା ଆର୍ କାଦୁଆ ଗାଁର ବିଜୟ ବେହେରାଙ୍କର ଜୀବନ ଯାଇଥିଲା। ସୁଭଦ୍ରା ଯୋଜନାଟି ବାଦ ପଡ଼ିଥିବାର ଅଙ୍ଗନବାଡ଼ି କର୍ମୀମାନଙ୍କୁ 3 କ୍ଷେପ୍ତି ପହିଲା କିସ୍ତି ଟଙ୍କା ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍। ସେନ୍ତା ଖାରଜ ହୋଇଥିବାର 2,67,000 ଦରଖାସ୍ତ ଆବେଦନର ଫେର୍ ଘାଏ ଯାଞ୍ଚ କରାଯିବା। ସୁଭଦ୍ରା ଯୋଜନାରୁ କେନ୍ସିଭିଲ୍ ହିତାଧିକାରୀ ବାଦ ନାଇଁ ପଡ଼ନ୍ ବୋଲି ଶ୍ରୀମତୀ ପରିଡ଼ା କହିଛନ୍।
ଯୋଉ ଦ୍ୱନ୍ଦ୍ୱ ଥିଲା କି ଅଙ୍ଗନବାଡ଼ି ୱାର୍କର୍ସ ମାନେ ବହୁତ ବାଦ ପଡ଼ିଯାଇଥିଲେ, ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଇନକ୍ଲୁଡ଼ କରାଯିବ। ତୃତୀୟ ପର୍ଯ୍ୟାୟରେ ଯେଉଁମାନେ 2,67,000 ରିଜେକ୍ଟ ଲିଷ୍ଟ ଅଛି, ଯାହାକୁ କ୍ୟାବିନେଟ୍ ମୋହର ଲଗାଇଛନ୍ତି ଆଉ ଥରେ ରିଚେକ୍ କରିବା ପାଇଁ, ଗୋଟେ ବି ଯୋଗ୍ୟ ହିତାଧିକାରୀ ବାଦ ନ ପଡ଼ୁ, ଯାହା ସରକାରର ଲକ୍ଷ୍ୟ ଥିଲା ତାକୁ ରୂପରେଖ ଦେବା ପାଇଁ ଇଏ ରିଚେକ୍ ପ୍ରୋସେସ୍ ବି ଚାଲିବ।
ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ଦିଆଲିଥି ଫଟକା ଫଟାବାର ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ସଞ୍ଜର 7 ରାତି 9 ତକ ଫଟକା ଫଟାବାରକେ ଅନୁମତି ଦିଆଯାଇଛି। ହେଲେ କମ୍ ପ୍ରଦୂଷଣ ହେଉଥିବାର ଆର୍ 125 ନୁ କମ୍ ଆବାଜ କରୁଥିବାର ଫଟକା ଫଟାବାରକେ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର କୃଷି ଭବନ ଓଡ଼ିଶା ରାଜ୍ୟ କାଜୁ ନିଗମ ତରଫରୁ ଆଜି ଗୋଟିଏ କାଜୁ ସମ୍ମିଳନୀ ଆର୍ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମଟି କାଜୁ ନିଗମ ପରିଚାଳନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଯୋଗ ଦେଇକରି କହିଛନ୍ତି ଯେ ଓଡ଼ିଶାନୁ ଉତ୍ପାଦିତ ହେଉଥିବାର କାଜୁର ଗୋଟିଏ ନିଜର ବ୍ରାଣ୍ଡ ରହିବାର ଦରକାର। ଏଛେନ୍ ରାଇଜେ 27,000 ହେକ୍ଟର ଜମିଥି କାଜୁ ଚାଷ କରାଯାଉଛି। କାଜୁ ନିଗମ ଅଧୀନଥି 587 ପ୍ଲାଣ୍ଟେସନ ଜାଗା ରହିଛି। ସେଥୁ ପାଖାପାଖି 35-40 ଭଲ କିସ୍ମର କାଜୁ ଚାରା ଉତ୍ପାଦନ ହେଉଛି ବୋଲି ସେ କହିଛନ୍। ଏହି ସମ୍ମିଳନୀଟି ରାଜ୍ୟର ଭିନ୍ ଭିନ୍ ଇଲାକାନୁ ଆସିଥିବାର କାଜୁ ଚାଷୀ ନିଲାମଧାରୀମାନେ ଯୋଗ ଦେଇକରି କାଜୁର ଭିନ୍ ଭିନ୍ କିସମ ଆର୍ ଜଳବାୟୁ ପରିବର୍ତ୍ତନର କାଜୁ ଚାଷ ଉପରେ ପଡ଼ୁଥିବାର ପ୍ରଭାବ ବାବଦେ ଆଲୋଚନା କରିଥିଲେ। ଇତାର ସହିତ 2025 ବଛର ଲାଗି ନିଗମ ତରଫରୁ ଗୋଟିଏ ଭିଜନ ଡକ୍ୟୁମେଣ୍ଟ ତୟାର କରାଯାଇଥିଲା। ରାଇଜେ ଆଇବା ମାସନୁ ହିତାଧିକାରୀମାନେ ନୂଆ ରାସନ କାର୍ଡ଼ ପାଇବେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍ ଯେ 10 ଆବେଦନକାରୀଙ୍କର ଦରଖାସ୍ତ ଯାଞ୍ଚ ଉତ୍ତରୁ ରାସନ କାର୍ଡ଼ ଦିଆଯିବା। ଇ କେୱାଇସି ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯିବା ବୋଲି ମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଛଟ୍ ପୂଜା ଆର୍ ଦିଆଲି ଅବସରରେ ଭାରତୀୟ ରେଲ ତରଫରୁ 7,296 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ଯାତ୍ରୀମାନଙ୍କର ସୁବିଧା ଲାଗି ରେଳବାଇ ତରଫରୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି। ସେନ୍ତା ଷ୍ଟେସନମାନଙ୍କେ ଭିଡ଼କେ ନଜରଥି ରଖିକରି ଆର୍ପିଏଫ୍ ତରଫରୁ ଯାତ୍ରୀମାନଙ୍କୁ ଧାଡ଼ି କରିକରି ଟ୍ରେନ୍ ଭିତରକେ ଛଡ଼ାଯାଉଛି। ପୂଜା ଭିଡ଼କେ ନଜରଥି ରଖିକରି ପୂର୍ବତଟ ରେଲପଥ ତରଫରୁ ଭୁବନେଶ୍ୱର ଆର୍ ବିଶାଖାପଟନମ୍ ଭିତରେ ଅଣସଂରକ୍ଷିତ ସାଧାରଣ ସ୍ୱତନ୍ତ୍ର ଟ୍ରେନ୍ ଗଲାକାଲି ଚଳାଚଳ କରୁଛି। ଇ ଟ୍ରେନ୍ ଆଇବା 15 ତାରିଖ ତକ୍ ଚାଲ୍ବା। ବିଶାଖାପଟନମ୍ ଭୁବନେଶ୍ୱର ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍ ଦିନର 12 ବଜେ ବିଶାଖାପଟନମ୍ନୁ ଛାଡ଼ିକିରି ସଞ୍ଜର 7 ବାଜିକିରି 45 ମିନିଟ୍ରେ ଭୁବନେଶ୍ୱର ପହଞ୍ଚିବା। ସେନ୍ତା ଫିରବାର ସମୟଥି ରାତି 10:30 ବଜେ ଭୁବନେଶ୍ୱରନୁ ଛାଡ଼ିକିରି ସକାଳର 8 ବାଜିକିରି 45 ମିନିଟ୍ରେ ବିଶାଖାପଟନମ୍ ପହଞ୍ଚିବା। ଏ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର ଆର୍ ଅଲଗା ଷ୍ଟେସନ୍ମାନ୍କେ ରହେବା। ଭାରତ ସରକାରଙ୍କର ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବାର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଭୁବନେଶ୍ୱର ତରଫୁ ନୟାଗଡ଼ ନୋଆଇଜ୍ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନର ସହଯୋଗଥି ହୋଇଥିବା ଏହି କାର୍ଯ୍ୟକ୍ରମଥି କେନ୍ଦ୍ର ସରକାରଙ୍କର ତରଫୁ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଲୋକାଭିମୁଖୀ ଯୋଜନା ଆର୍ କାର୍ଯ୍ୟକ୍ରମ ବାବଦେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମଥି ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଲ କୁମାର ମିଶ୍ର, ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଡାକ ବିଭାଗ ନୟାଗଡ଼ ଡିଭିଜନର ଅଧୀକ୍ଷକ ଖଗେଶ୍ୱର ମଲ୍ଲିକ ଯୋଗ ଦେଇକରି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଯୋଜନା ବାବଦେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମଥି ଜିଲ୍ଲାର 50 ଏତକା ସାମ୍ବାଦିକ ସାମିଲ ହୋଇଥିଲେ। ସୂଚନା ପ୍ରସାରଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସମ୍ବଲପୁର ଶାଖା ତରଫୁ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ପରିସରର ଜାତୀୟ ଏକତା ଦିବସ ପାଳନ କରାଯାଉଛି। ଏ ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ସ୍ମୃତିଥି ଗୋଟିଏ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀ ଆୟୋଜନ ହେଉଛି। ସର୍ଦ୍ଦାର ପଟେଲଙ୍କର ଜୀବନୀ ସ୍ୱାଧୀନ ଭାରତର ଗଡ଼ଜାତ ପ୍ରଦେଶ ଆର୍ ରାଜ୍ୟମାନଙ୍କର ଭାରତ ସାଙ୍ଗେ ମିଶିବାର ଲାଗି ନେଇଥିବାର ଗୋଟିଏ ଶକ୍ତିଶାଳୀ ନେତୃତ୍ୱ ଆଉ ଜାତୀୟ ଏକତା ଦାୟିତ୍ୱ ଉପରେ ଆଧାରିତ ଏହି ଫଟୋଚିତ୍ରମାନ ପ୍ରଦର୍ଶନୀଥି ଠାନ୍ ପାଇଛି। ଏ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଛେ। ଏହି ଫଟୋଚିତ୍ର ପ୍ରଦର୍ଶନୀକେ ଦେଖ୍ବାର ଲାଗି ଲୋକମାନଙ୍କର ଭିଡ଼ ହେଉଛି। ପୁରୀ ଶ୍ରୀମନ୍ଦିରନ ଆଜ ଶ୍ରୀ ବିଗ୍ରହମାନଙ୍କର ବନକ ଲାଗି ନୀତି ହେଉଛି। ସେଥିଲାଗି 2 ନମ୍ବର ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ରୁ ଉପରବେଲା 5 ବଜେନୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦତ୍ତ ମହାପାତ୍ର ଆର୍ ଦୈତାପତି ସେବକମାନେ ଗୁପ୍ତ ନୀତି କରୁଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲା ପ୍ରଶାସନ ଆର୍ ଦୁର୍ନୀତି ନିବାରଣ ବିଭାଗ ତରଫୁ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କର ସଭାପତିତ୍ୱଥି ହୋଇଥିବାର ବୈଠକଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଶିକ୍ଷାବିତ୍ ଉମେଶ ଚନ୍ଦ୍ର ଶତପଥୀ, ଭବାନୀପାଟଣା ଭିଜିଲାନ୍ସ ଡିଏସ୍ପି ପ୍ରଦୀପ କୁମାର ଆଇନ୍ ପ୍ରମୁଖ ଯୋଗ ଦେଇକରି ଦୁର୍ନୀତିକେ ମୂଳୋତ୍ପାଟନ କରବା ଲାଗି ଶପଥପାଠ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ଭିତରେ ହୋଇଥିବା ଭିନ୍ ଭିନ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଇତାର ଛଡ଼ା ଗୋଟିଏ ସଚେତନତା ଶୋଭାଯାତ୍ରା ବାହାରିକରି ଭବାନୀପାଟଣା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଆଉ ଏନ୍ଏସ୍ସି ତରଫୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ହୋଇଯାଇଛି। ଏହି ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟନୁ ବାହାରିକରି ସହର ପରିକ୍ରମା କରିଥିବା ବେଳେ ଏନ୍ଏସ୍ସି କାର୍ଯ୍ୟାଳୟ ଆର୍ ବ୍ଲକ କାର୍ଯ୍ୟାଳୟନ ଶପଥପାଠ କରାଯାଇଥିଲା। ଶୋଭାଯାତ୍ରାଥି ବ୍ଲକ ତହସିଲ ଆର୍ ଏନ୍ଏସ୍ସିର କର୍ମଚାରୀମାନେ ସାମିଲ ହୋଇଥିଲେ। ଆଜ୍ ବିଶ୍ୱ ମିତବ୍ୟୟିତା ଦିବସ। ଦରକାର ଅନୁସାରେ ଖର୍ଚ୍ଚା କରିକରି ସଞ୍ଚୟକେ ଗୋଟିଏ ଅଭ୍ୟାସ କରିବା ଲାଗି ଆଜିର ଦିନେ ଲୋକମାନଙ୍କୁ ସଚେତନ କରବାର୍କେ ଇ ଦିନ ପାଳନ କରାଯାଏସି। 1942 ଆଜିର ଦିନେ ଇଟାଲୀର ମିଲାନଠାରେ ପହିଲା ଆନ୍ତର୍ଜାତୀୟ ସଞ୍ଚୟ ବ୍ୟାଙ୍କ କଂଗ୍ରେସର ବିଶ୍ୱ ସଞ୍ଚୟ ଦିବସ ମୂଲ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ଗୋଟିଏ ବାର୍ତ୍ତା ଦେଇକରି କହିଛନ୍ତି ଯେ ମିତବ୍ୟୟିତା ଅବଲମ୍ବନ କରିକରି ନିୟମିତ ସଞ୍ଚୟ ଜରିଏ ଆର୍ଥିକ ସ୍ୱାବଲମ୍ବନତା ହାସଲ କରବାରଟା ଆଜିର ଦିନେ ସମସ୍ତଙ୍କର ସଂକଳ୍ପ ହେଉ। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କମ୍ ସମୟ ଭିତରେ ଅତ୍କା ଅର୍ଥ ପାଇବାର ଲାଲସାଥି କେନ୍ସି ଅଣସ୍ୱୀକୃତି ପ୍ରାପ୍ତ ଅର୍ଥ ଲଗାଣକାରୀ ସଂସ୍ଥାଥି ଟଙ୍କା ଖଟେଇକରି ଠକେଇତି ନାଇଁ ପଡ଼ବାର୍କେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍। ସମ୍ବଲପୁର ସହରର ଗୋଲବଜାର, ଲକ୍ଷ୍ମୀଟକି ଯାର ଆଶାପାଲି ସ୍କୁଲ ପାଖେ ପ୍ରଡ୍ୟୁସର ଗ୍ରୁପ ଆର୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର 3 ଦିଆଲି ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲ୍ମାନଙ୍କେ ଦିଆଲିଥି ବ୍ୟବହାର ହେଉଥିବାର ମିଠା, କୁକିଜ, ଚକୋଲେଟ୍, ଉପହାର ପ୍ୟାକ୍, ମହମବତୀ, ଅଗରବତୀ, ଦୀପ, ତେଲ ବାଗିର ଜିନିଷ ବିକ୍ରି କରାଯାଉଛି। ଶେଷେ ମୁଖ୍ୟ ଖବର ଫେରିଘାଏ। ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବା 26 ହେବା ମୂଲ। ଅଧିବେଶନଥି ରହିଛେ 30 କାର୍ଯ୍ୟ ଦିବସ। ବିହାର ପାଟନାର ମେଟ୍ରୋ ରେଲ୍ ପ୍ରକଳ୍ପ ଦୁର୍ଘଟଣାଥି ଜୀବନ ହରାଇଥିବା 2 ଓଡ଼ିଆ ଶ୍ରମିକଙ୍କ ଲାଗି 6 ଲେଖା ସାହସ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାନୁ ବାଦ ପଡ଼ିଥିବାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ମିଲ୍ବା ଟଙ୍କା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ଛଠ୍ ପୂଜା ଆର୍ ଦିଆଲି ଅବସରରେ ଭାରତୀୟ ରେଲ୍ ତରଫୁ ଚଳାଚଳ କରୁଛେ 7,296 ସ୍ୱତନ୍ତ୍ର ଟ୍ରେନ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।